ନମସ୍କାର, ମୁଁ ଶମ୍ଭୁ ସାହୁ କହୁଥିଲି, 21 ନମ୍ବର ୱାର୍ଡ ଜନତା ନଗର। ଆଉ ଏଠି ଟିକେ ଅଳିଆ ବହୁତ ପଡ଼ିକି ରହୁଛି, ସ୍ପୋର୍ଟ ସ୍କୁଲ ଗୁଡା ସାଇଡ଼ରେ ବହୁତ ଗ୍ୟାସ, ପିଲାମାନେ ଯିବା ପାଇଁ ହଇରାଣ ହଉଛନ୍ତି, ଆଉ ମଇଳା ଟାଙ୍କି ପାଖରେ ବି ବହୁତ ଅଳିଆ ଗଦା ହଉଛି। ୟାର କିଛି ସମାଧାନ ହେଇପାରନ୍ତା ତ ଟିକେ ବହୁତ ଭଲ ହୁଅନ୍ତା, କାହିଁକିନା ଅପରିଷ୍କାର ରହିଲା ମାନେ ବହୁତ ସବୁ ପ୍ରକାର ରୋଗ ଜୀବାଣୁର ବି ଆମେ ଶିକାର ହେଉଛୁ। ଧନ୍ୟବାଦ।